ଟିକେ ଦେଖନ୍ତୁ ମୁଁ ଚେନ୍ ଲଗେଇ ଦେଲି ତାକୁ କଟି ପୁଷ୍ପଲତା ସାହୁ 27 ନମ୍ବର ୱାର୍ଡରୁ କହୁଛି ଜଳସାଥି ଅଛି ମୁଁ ଗୋଟେ ମିଟିଂ ଚାଲିଥିଲା ଟ୍ରାନ୍ସଜେଣ୍ଡର ଆଣ୍ଡ ୱାସ୍ ଉପରେ ସେଇ ମିଟିଂ ଆଟେଣ୍ଡ କରିଥିଲି ଭଲ ଲାଗିଲା ସବୁକିଛି ବୁଝିଲି ଭଲ ଲାଗିଲା ଆଉ